ਆਕਾਸ਼ਬਾਣੀ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ସମାବେଶୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ସବୁ କ୍ଷେତ୍ରକୁ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେରଳର ପାହାଡ଼ିଆ ଅଞ୍ଚଳ ୱାୟାନାଡ଼ରେ ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ, 36 ଜଣଙ୍କ ମୃତ୍ୟୁ ସୂଚନା। ଝାଡ଼ଖଣ୍ଡରେ ହାଓଡ଼ା ମୁମ୍ବାଇ ମେଲ୍ର 18 ବଗି ଲାଇନ୍ଚ୍ୟୁତ, 2 ଯାତ୍ରୀଙ୍କ ମୃତ୍ୟୁ ସୂଚନା। ପ୍ୟାରିସ୍ ଅଲମ୍ପିକ୍ସରେ ଦଳଗତ ପର୍ଯ୍ୟାୟରେ ବନ୍ଧୁକ ଚାଳନାରେ ଦ୍ୱିତୀୟ ବ୍ରୋଞ୍ଜ ପଦକ ଜିତିଲା ଭାରତ, ଏବଂ T20 କ୍ରିକେଟ୍ ଶୃଙ୍ଖଳାରେ ଆଜି ଅନ୍ତିମ ମ୍ୟାଚ୍ରେ ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା। ଦେଶର ଜିଡିପି 8% ହାରରେ ବୃଦ୍ଧି ପାଉଛି। ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବା ପାଇଁ ଆଉ ବେଶୀ ଦିନ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଜି ନୂଆଦିଲ୍ଲୀରେ କେନ୍ଦ୍ରୀୟ ବଜେଟ୍ ସମ୍ପର୍କିତ ବିକଶିତ ଭାରତ ଅଭିମୁଖେ ଯାତ୍ରା ଶୀର୍ଷକ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମହାମାରୀ ସହ ଲଢ଼ିବା ପରେ ମଧ୍ୟ ଭାରତ ବିକାଶର ଉଚ୍ଚସ୍ତରରେ ପହଞ୍ଚିଛି। ସମାବେଶୀ ବିକାଶ ଲକ୍ଷ୍ୟରେ ସରକାର ସମସ୍ତ କ୍ଷେତ୍ର ଉପରେ ଗୁରୁତ୍ୱ ଦେଉଛନ୍ତି। ସରକାର ଯେଉଁ ଗତିରେ ଏବଂ ବ୍ୟାପକ ଭାବେ ଭିଭିଭୂମି ନିର୍ମାଣ କରୁଛନ୍ତି ତାହା ଅଭୂତପୂର୍ବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ପୁଞ୍ଜି ବ୍ୟୟକୁ ସମ୍ବଳ ନିବେଶର ସବୁଠାରୁ ବଡ଼ ଉତ୍ପାଦନକ୍ଷମ ମାଧ୍ୟମ ବୋଲି କୁହାଯାଏ। 2004 ୟୁପିଏ ସରକାର ଅମଳରେ ପ୍ରଥମ ବଜେଟ୍ରେ ପୁଞ୍ଜିଗତ ବ୍ୟୟ ପାଖାପାଖି 90,000 କୋଟି ଟଙ୍କା ଥିଲା। ଏହା 2014 2,00,000 କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଏବେ ଏହି ପୁଞ୍ଜିଗତ ବ୍ୟୟ କେପେକ୍ସ ପରିମାଣ 11,00,000 କୋଟି ଟଙ୍କାରୁ ଅଧିକ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଚଳିତ ବଜେଟ୍ର ଆକାର 3 ଗୁଣ ବୃଦ୍ଧି ପାଇ 48,00,000 କୋଟି ଟଙ୍କା ହୋଇଛି। ସରକାର ମନ୍ତ୍ରଣାଳୟଗୁଡ଼ିକୁ ଅର୍ଥ ଆବଶ୍ଚନରେ ରେକର୍ଡ ବୃଦ୍ଧି କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ ଉଚ୍ଚ ଅଭିବୃଦ୍ଧି ଏବଂ ସ୍ୱଳ୍ପ ମୁଦ୍ରାସ୍କୀତି ପରିଲକ୍ଷିତ ହୋଇଛି। ଗତ 10 ବର୍ଷ ମଧ୍ୟରେ 25 କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରାଯାଇଛି। ସହଜ ଜୀବନଯାପନ, ଦକ୍ଷତା ବିକାଶ ଏବଂ ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ନିଯୁକ୍ତି ସୃଷ୍ଟି କରୁଥିବା ଏମ୍ଏସ୍ଏମ୍ଇ କ୍ଷେତ୍ର ଉପରେ ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ସରକାର ନିଜର ସମସ୍ତ ନାଗରିକଙ୍କ ପାଇଁ ସହଜ ଜୀବନଧାରଣ ଏବଂ ଗୁଣାତ୍ମକ ଜୀବନ ସୁନିଶ୍ଚିତ କରୁଛନ୍ତି। ଭାରତୀୟ ଶିଳ୍ପ ମହାସଂଘ ସିଆଇଆଇ ଦ୍ୱାରା ଆଜି ଦିବସବ୍ୟାପୀ ଏହି ସମ୍ମିଳନୀ ଆୟୋଜିତ ହେଉଛି। ଅଭିବୃଦ୍ଧି ପାଇଁ ସରକାରଙ୍କ ବୃହତ୍ ଦୃଷ୍ଟିକୋଣ ଏବଂ ଏହି ପ୍ରୟାସରେ ଶିଳ୍ପର ଭୂମିକା ପାଇଁ ରୂପରେଖ ଉପସ୍ଥାପନ କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ ରହିଛି। କେରଳର ପାହାଡ଼ିଆ ଅଞ୍ଚଳ ୱାୟାନାଡ଼ ଜିଲ୍ଲାର ମୁଣ୍ଡକାଇ, ଅଟାମାଲା ଏବଂ ଚୁରାମାଲା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ ଘଟି ଆଜି ସକାଳେ 36 ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଭୂସ୍ଖଳନରେ ଗୁରୁତର ଆହତ ହୋଇ 66ରୁ ଅଧିକ ଲୋକ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଚାଲିଜାର ନଦୀରେ ଆକସ୍ମିକ ବନ୍ୟା ଆସିବାରୁ ଭାସିଯାଇ ପ୍ରାଣ ହରାଇଥିବା 10 ଜଣଙ୍କ ମୃତଦେହକୁ ମାଲାପୁରମ୍ ଜିଲ୍ଲାର ପୁଥୁକୋଲାଠାରୁ ଉଦ୍ଧାର କରାଯାଇଛି। ବନ୍ୟା ଓ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ଆହୁରି ଅନେକ ଲୋକ ଫସି ରହିଥିବା ଅନୁମାନ କରାଯାଉଛି। ଭୂସ୍ଖଳନ ଘଟିଥିବା ଅଞ୍ଚଳରେ ଅନେକ ଘର ଓ ଯାନବାହନ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ମୁଣ୍ଡକାଇ ଅଞ୍ଚଳ ୱାୟାନାଡ଼ ଜିଲ୍ଲାର ଅବଶିଷ୍ଟ ଭାଗରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ମୁଣ୍ଡକାଇ ଅଞ୍ଚଳ ସହିତ ମୁଖ୍ୟ ସଂଯୋଗ କରିଥିବା ଚୁର୍କଲାରେ ଥିବା ଏକ ସେତୁ ଧୋଇଯାଇଛି। ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସଶସ୍ତ ବାହିନୀର ସହାୟତା ଲୋଡ଼ିଛନ୍ତି। ଉଦ୍ଧାର କାର୍ଯ୍ୟରେ କୋଜିକାଡ଼େ ଏବଂ କନ୍ନୁରର ସେନା କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ତାମିଲନାଡୁର ବେଙ୍ଗାଲୁରୁ ଏବଂ ଆରାକୋନମ୍ରୁ ଏନ୍ଡିଆର୍ଏଫ୍ର ଅଧିକ ଦଳ ଆଜି ବିଳମ୍ବିତ ରାତିରେ ୱାୟାନାଡ଼ରେ ପହଞ୍ଚବା ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ପ୍ରତ୍ୟେକ ମୃତକଙ୍କ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 2,00,000 ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଆହତମାନଙ୍କୁ 50,000 ଟଙ୍କାର ଆର୍ଥିକ ସହାୟତା ଦେବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପୁନରୁଦ୍ଧାର ଏବଂ ଥଇଥାନ କାର୍ଯ୍ୟରେ କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ୍ଙ୍କ ସହ କଥା ହୋଇ ପ୍ରଧାନମନ୍ତ୍ରୀ ନିର୍ଭର ପ୍ରତିଶ୍ରତି ଦେଇଛନ୍ତି। ଭୂସ୍ଖଳନ ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ଝାଡ଼ଖଣ୍ଡରେ ହାଓଡ଼ା ମୁମ୍ବାଇ ମେଲ୍ର 18ଟି ବଗି ଲାଇନ୍ଚ୍ୟୁତ ହେବା ଫଳରେ ଦୁଇଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ବଡ଼ବାମ୍ବୋ ଏବଂ ଖରସୁଆ ରେଳ ଷ୍ଟେସନ୍ ମଧ୍ୟରେ ଚକ୍ରଧରପୁର ରେଳ ଡିଭିଜନ ଅନ୍ତର୍ଗତ ପୋଟବେଡ଼ା ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। B4 ବଗିରୁ ଉଦ୍ଧାରକାରୀମାନେ ଦୁଇଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଟ୍ରେନ୍ଟି ହାଓଡ଼ାରୁ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ୍କୁ ଯାଉଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉଦ୍ଧାରକାରୀ ଟ୍ରେନ୍ ପହଞ୍ଚିଛି। ଟାଟାନଗରଠାରେ ଖୋଲାଯାଇଥିବା ହେଲ୍ପଲାଇନ୍ ନମ୍ଘର ହେଉଛି 0657229324। ଚକ୍ରଧରପୁରର ହେଲ୍ପଲାଇନ୍ ନମ୍ଘର ହେଉଛି 0658723872। ରେଳ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଟାଟାନଗର ଚକ୍ରଧରପୁର ରୁଟ୍ରେ ଅନେକଗୁଡ଼ିଏ ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଥିବାବେଳେ କେତେକ ଟ୍ରେନ୍କୁ ସମ୍ପୂର୍ଣ୍ଣ ରୂପେ ବାତିଲ କରାଯାଇଛି। ପ୍ୟାରିସ୍ ଅଲମ୍ପିକ୍ସ 2024। ପ୍ୟାରିସ୍ ଅଲମ୍ପିକ୍ସରେ ଭାରତକୁ ଆଜି ଆଉ ଏକ ସଫଳତା ମିଳିଛି। 10 ମିଟର ବନ୍ଧୁକ ଚାଳନାରେ ଦଳଗତ ପର୍ଯ୍ୟାୟରେ ଭାରତର ମନୁ ଭାକର ଓ ସରବଜୋତ ସିଂ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଉଭୟ ଦଳଗତ ପର୍ଯ୍ୟାୟରେ ଦକ୍ଷିଣ କୋରିଆର ଲି ୱାନ୍ ହୋ ଏବଂ ଓହୋ ଏ ଜିନ୍ ଯୋଡ଼ିଙ୍କ ସହ ମୁକାବିଲା କରୁଥିଲେ। ଏହା ପୂର୍ବରୁ ମନୁ ଭାକର ପ୍ରଥମ ଭାରତୀୟ ମହିଳା ସୁଟର ଭାବେ 10 ମିଟର ଏୟାର ପିସ୍ତଲ ଇଭେଷ୍ଟରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଥିଲେ। 2018 ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣପଦକ ବିଜେତା ଶ୍ରେୟସୀ ସିଂ ଏବଂ ଟ୍ରାପ୍ରେ କୋଟା ହାସଲ କରିଥିବା ରାଜେଶ୍ୱରୀ ସିଂ ଗୋଟିଏ ସମୟରେ ଆଜି ନିଜର ଦୁଇଦିନିଆ ଯୋଗ୍ୟତା ପର୍ଯ୍ୟାୟ ଆରମ୍ଭ କରିବେ। ଅପରାହ୍ନ 2:10ରେ କ୍ୱାର୍ଟର ଫାଇନାଲ୍ରେ ପୁରୁଷ ସିଙ୍ଗଲ୍ସ ରୋଇଂରେ ବଲରାଜ ପନ୍ୱାର ସେମିଫାଇନାଲ୍ ଖେଳିବେ। ଭାରତୀୟ ପୁରୁଷ ହକି ଦଳ 2016 ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନା ସହ 1-1 ମ୍ୟାଚ୍ ଡ୍ର କରିବା ପରେ ଆଜି ଅପରାହ୍ନ 4:45ରେ ପୁଲ୍ ବି ମ୍ୟାଚ୍ରେ ଆୟାରଲାଣ୍ଡ ସହ ମୁକାବିଲା କରିବେ। କ୍ୱାର୍ଟର ଫାଇନାଲ୍ ଆଶା ବଜାୟ ରଖିବାକୁ ହେଲେ ନିମ୍ନ ସ୍ଥାନରେ ଥିବା ଦଳ ବିପକ୍ଷରେ ଭାରତ ପାଇଁ ବିଜୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତୀରଚାଳନାରେ ଭାରତୀୟ ପୁରୁଷ ଓ ମହିଳା ଦଳ ଖରାପ ପ୍ରଦର୍ଶନ ପରେ ବ୍ୟକ୍ତିଗତ ଇଭେଷ୍ଟରେ ବିଜୟ ହାସଲ ଲାଗି ଚେଷ୍ଟା କରିବେ। ଆଜି ଅପରାହ୍ନ 5:14ରୁ ଆରମ୍ଭ ହେଉଥିବା ବ୍ୟକ୍ତିଗତ ଇଭେଷ୍ଟରେ ପ୍ରଥମ ରାଉଣ୍ଡରେ ସମସ୍ତ 6 ଜଣ ତୀରଞ୍ଜାଜ ଖେଳାଳି ଭାଗ ନେବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସନ୍ଧ୍ୟାରେ ଲୋକସଭାରେ କେନ୍ଦ୍ର ବଜେଟ୍ 2024-25 ଉପରେ ଚାଲିଥିବା ଆଲୋଚନାର ଉତ୍ତର ରଖିବେ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍କୁ ଗତ 23 ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିଥିଲେ। ଏଥିରେ କେନ୍ଦ୍ର ସରକାର ସମସ୍ତଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ 9ଟି କ୍ଷେତ୍ରକୁ ପ୍ରାଥମିକତା ଦେଇଛନ୍ତି। କେବଳ ନିଦାନ ଏବଂ ଚିକିତ୍ସା ବିକଳ୍ପ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ରୋଗ ନିରାକରଣ ଦିଗରେ ସ୍ୱାସ୍ଥ୍ୟସେବା ସମ୍ଭଳକୁ ଅଧିକ ବିନିଯୋଗ କରିବା ଉପରେ କେନ୍ଦ୍ର ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶକ ଡକ୍ଟର ଅତୁଲ ଗୋଏଲ ଗୁରୁତ୍ୱ ଦେଇଛନ୍ତି। ଭାରତର ପ୍ରମୁଖ ପେସାଦାର ସ୍ୱାସ୍ଥ୍ୟ ସଂସ୍ଥାମାନଙ୍କର ଏକ ବୈଠକରେ ଅଧ୍ୟକ୍ଷତା କରି ଡକ୍ଟର ଗୋଏଲ ଏହା କହିଛନ୍ତି। ବୈଠକରେ ଅଂଶଗ୍ରହଣକାରୀମାନେ ସ୍ୱାସ୍ଥ୍ୟକୁ ପ୍ରୋହାହିତ କରିବା, ରୋଗକୁ ରୋକିବା, ତମାଖୁ ଏବଂ ମଦ୍ୟପାନ ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ରଣନୀତି ଉପରେ ମଧ୍ୟ ଆଲୋଚନା କରିଥିଲେ। ଜମି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ ଦେଇଥିବା ଝାଡ଼ଖଣ୍ଡ ହାଇକୋର୍ଟଙ୍କ ନିଷ୍ପଭିକୁ ବିରୋଧ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ୍ ବିଆର୍ ଗଭାଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। June 28 ଝାଡ଼ଖଣ୍ଡ ହାଇକୋର୍ଟ ସୋରେନଙ୍କୁ କେତେକ ସର୍ତ୍ତ ସହ ନିୟମିତ ଜାମିନ ପ୍ରଦାନ କରିଥିଲେ। ଶ୍ରୀଲଙ୍କା ବିପକ୍ଷ 3 ମ୍ୟାଚ୍ ବିଶିଷ୍ଟ T20 ଶୃଙ୍ଖଳାରେ ଅଗ୍ରଣୀ ହାସଲ କରିଥିବା ଟିମ୍ ଇଣ୍ଡିଆ ଆଜି ସନ୍ଧ୍ୟା 7ଟାରେ ତୃତୀୟ ତଥା ଅନ୍ତିମ T20 ମ୍ୟାଚ୍ ପାଇଁ ପ୍ରସ୍ତୁତି ଚଳାଇଛି। ଶ୍ରୀଲଙ୍କାରେ ପାଲ୍ଲେକେଲ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ T20ରେ ଭାରତୀୟ ଦଳ ବିଜୟ ହାସଲ କରି ନୂଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ସିରିଜ୍ ଜିତି ନେଇଛି। ସମାବେଶୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ସବୁ କ୍ଷେତ୍ରକୁ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେରଳର ପାହାଡ଼ିଆ ଅଞ୍ଚଳ ୱାୟାନାଡ଼ରେ ଲଗାଣ ବର୍ଷା ଯୋଗୁଁ ଭୂସ୍କଳନ, 36 ଜଣଙ୍କ ମୃତ୍ୟୁ ସୂଚନା। ଝାଡ଼ଖଣ୍ଡରେ ହାଓଡ଼ା ମୁମ୍ବାଇ ମେଲ୍ର 18ଟି ବଗି ଲାଇନ୍ଚ୍ୟୁତ, 2 ଯାତ୍ରୀଙ୍କ ମୃତ୍ୟୁ ସୂଚନା। ପ୍ୟାରିସ୍ ଅଲମ୍ପିକ୍ସରେ ଦଳଗତ ପର୍ଯ୍ୟାୟରେ ବନ୍ଧୁକ ଚାଳନାରେ ଦ୍ୱିତୀୟ ବ୍ରୋଞ୍ଜ ପଦକ ଜିତିଲା ଭାରତ ଏବଂ T20 କ୍ରିକେଟ୍ ଶୃଙ୍ଖଳାରେ ଆଜି ଅନ୍ତିମ ମ୍ୟାଚ୍ରେ ମୁହାଁମୁହିଁ ହେବେ ଶ୍ରୀଲଙ୍କା ଓ ଭାରତ। ସମ୍ବାଦ ଶେଷ ହେଲା।